ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୂର୍ବାହ୍ନରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୃଷି ଶିକ୍ଷା ସଦନଠାରେ ପାଞ୍ଚଟି ବିଭାଗର ନୂତନ ଭାବେ ମନୋନୀତ 964 ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ। ପୂର୍ତ୍ତ ବିଭାଗର 563, ଜଳସମ୍ପଦ ବିଭାଗର 62, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର 117, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର 204 ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର 18 ଜଣ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯିବ। ଡାଇରିଆ ସଂକ୍ରମଣରୁ ସୁରକ୍ଷା ନିମନ୍ତେ ଆଜିଠାରୁ ରାଜ୍ୟରେ ଡାଇରିଆ ନିରାକରଣ ଅଭିଯାନ ଆରମ୍ଭ ହେଉଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆସନ୍ତା ମାସ 31 ତାରିଖ ପର୍ଯ୍ୟନ୍ତ ଚାଲିବ। ଅଭିଯାନରେ ଲୋକମାନଙ୍କୁ ସଚେତନ କରାଯିବା ସହ ବିଶୁଦ୍ଧ ପାନୀୟ ଜଳ ବ୍ୟବହାର ଏବଂ ସ୍ୱଚ୍ଛତା ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ। ଯାଜପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଂ, ରାଜ୍ୟସ୍ତରୀୟ ବରିଷ୍ଠ ଅଧିକାରୀ ଓ କେନ୍ଦ୍ରୀୟ ଟିମ୍ ଝାଡ଼ାବାନ୍ତି ସ୍ଥିତିର ନିରୀକ୍ଷଣ କରିଛନ୍ତି। ସମ୍ପୃକ୍ତ ଟିମ୍ଗୁଡ଼ିକ ଯାଜପୁର ଓ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସବ୍ଡିଭିଜନର ପ୍ରଭାବିତ ଅଞ୍ଚଳ ଗସ୍ତ କରିଥିଲେ। ମନ୍ତ୍ରୀ ଶ୍ରୀ ମହାଲିଂ ବଡ଼ଚଣା, ଧର୍ମଶାଳା, ମଧୁବନ ଓ ଯାଜପୁର ରୋଡ଼ର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ପରେ ଏକ ସମୀକ୍ଷା ବୈଠକରେ ପ୍ରତିଷେଧମୂଳକ ପଦକ୍ଷେପଗୁଡ଼ିକୁ ବ୍ୟାପକ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ସ୍ୱାସ୍ଥ୍ୟସେବା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ସ୍ଥିତିରେ ସୁଧାର ଆସିଥିବା କହିଛନ୍ତି। ଏବେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ 258 ଜଣ ଚିକିତ୍ସିତ ହେଉଥିବା ବେଳେ 1508 ଜଣ ଆରୋଗ୍ୟ ଲାଭ କରିଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି।
ପ୍ରିଲିମିନାରୀ ତଦନ୍ତ ଆରମ୍ଭ ହୋଇଛି, କିଛି ରିପୋର୍ଟ ଏଯାଏଁ ସେମାନେ ଦେଇନାହାନ୍ତି। ଆମେ ପ୍ରିଲିମିନାରୀ ଆଲୋଚନା କରୁଥିଲୁ କ'ଣ କେଉଁ କେଉଁ ଲାଇନ୍ରେ ସେମାନେ ଇନ୍ଭେଷ୍ଟିଗେସନ୍ କରିବେ ସେ ବିଷୟରେ ଆଲୋଚନା ହେଉଥିଲା। ପ୍ରିଭେଣ୍ଟିଭ୍ ଆସ୍ପେକ୍ଟ, ଟ୍ରିଟମେଣ୍ଟ ଆସ୍ପେକ୍ଟ, ଆଭେଲେବିଲିଟି ଅଫ୍ ଷ୍ଟାଫ୍, ଆଭେଲେବିଲିଟି ଅଫ୍ ମେଡିସିନ୍, ସବୁ ବିଷୟରେ ଆଲୋଚନା କରାଗଲା ଏବଂ ତାପରେ ପଦକ୍ଷେପ ନେବାକୁ ସବୁ ନିର୍ଦ୍ଦେଶ ଦିଆଗଲା।
ଅଣସରରେ ଥିବା ମହାପ୍ରଭୁଙ୍କୁ ଆଜି ପଞ୍ଚମୀ ତିଥିରେ ବଡ଼ ଓଡ଼ିଆ ମଠ ପକ୍ଷରୁ ପ୍ରସ୍ତୁତ ଫୁଲୁରୀ ତେଲ ଲାଗି କରାଯିବ। ମହାପ୍ରଭୁ ଜ୍ୱର ପୀଡ଼ାରୁ ସାମାନ୍ୟ ସୁସ୍ଥତା ଅନୁଭବ କରିବେ ବୋଲି ଆଶା କରାଯାଉଛି। ଚଳିତ ମାସ 27 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ତ୍ରୁଟିଶୂନ୍ୟ କରିବା ଲାଗି ଭୁବନେଶ୍ୱରଠାରେ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ରଥଯାତ୍ରା, ବାହୁଡ଼ା ଯାତ୍ରା ଏବଂ ସୁନାବେଶ ସମୟରେ ଦେଶ ବିଦେଶରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ପ୍ରଥମ ଥର ପାଇଁ ଟାଉନ୍ ଥାନାରେ ସମନ୍ୱିତ ନିୟନ୍ତ୍ରଣ କକ୍ଷ ସ୍ଥାପନ ସହ ଉତ୍ତରା ଛକରୁ ପୁରୀ ପର୍ଯ୍ୟନ୍ତ କ୍ୟାମେରା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ପୁଲିସ ମହାନିର୍ଦ୍ଦେଶକ କହିଛନ୍ତି।
ଆଜି ରଥଯାତ୍ରା ପାଇଁ ଆମର ଫିଫ୍ଥ ରିଭ୍ୟୁ ମିଟିଂ ହେଇଥିଲା, ସେଥିରେ ଏସ୍ପି ପୁରୀ, ଆଇଜି ସେଣ୍ଟ୍ରାଲ ରେଞ୍ଜ ଓ ହେଡ୍କ୍ୱାର୍ଟର ସମସ୍ତ ସିନିୟର ଅଫିସର ମାନେ ଉପସ୍ଥିତ ଥିଲେ। ବିସ୍ତୃତ ଆଲୋଚନା କରାଯାଇଛି, ଆମର ଯୋଉ ପୁଲିସ ବନ୍ଦୋବସ୍ତ କରିବାର ଅଛି ସେଟା ଫାଇନାଲ ହେଇଯାଇଛି। ବିଭିନ୍ନ ଏଜେନ୍ସିର ସେଥିରେ ଯୋଉ ଇନ୍ଭଲ୍ଭମେଣ୍ଟ ରହିବ ସେଟା ବି ଆମେ ଠିକ୍ କରିସାରିଛୁ। ପ୍ରଥମ ଥର ଆମେ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ଟାଉନ୍ ପିଏସ୍ରେ ସ୍ଥାପିତ କରିବୁ। ଆପଣଙ୍କ ଉତ୍ତରା ଛକରୁ ଆରମ୍ଭ କରିକି ପୁରୀ ପର୍ଯ୍ୟନ୍ତ ପୁରା ଏରିଆ ସିସିଟିଭି ସର୍ଭେଲାନ୍ସ।
ଇସ୍କନ ପକ୍ଷରୁ ଅସମୟରେ ମହାପ୍ରଭୁଙ୍କ ସ୍ନାନଯାତ୍ରା କରିବା ନେଇ ଗଜପତି ମହାରାଜା ଇସ୍କନ ପରିଚାଳନା କମିଟି ଅଧ୍ୟକ୍ଷଙ୍କୁ ପତ୍ର ଲେଖିଛନ୍ତି। ଦେଶ ବାହାରେ ଇସ୍କନ ପକ୍ଷରୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ଶାସ୍ତ୍ର ଅନୁମୋଦିତ ତିଥି ବଦଳରେ ଅନ୍ୟ ଦିନ କରିବାକୁ ନେଇ ଗଜପତି ମହାରାଜା ଏହାକୁ ଶାସ୍ତ୍ର ବିରୋଧୀ ବୋଲି କହିଛନ୍ତି। ରାଜ୍ୟର କୃଷିଭିତ୍ତିକ ରଜପର୍ବର ତୃତୀୟ ଦିନରେ ଆଜି ମଧ୍ୟ ଆନନ୍ଦ ଉତ୍ସବ ସହିତ ପାଳନ କରାଯାଉଛି। ଆସନ୍ତାକାଲି ବସୁମତୀ ସ୍ନାନ ପାଳନ କରାଯାଇ ରଜପର୍ବ ଶେଷ ହେବ। ଗାଁଠାରୁ ସହର ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ଏଥିପାଇଁ ପ୍ରତିଯୋଗିତାମାନ ଅନୁଷ୍ଠିତ ହେଉଛି। ଭଦ୍ରକ ଜିଲ୍ଲା କେଶପୁରସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ କେନ୍ଦ୍ର ସରକାରଙ୍କ 11 ବର୍ଷ ଏବଂ ରାଜ୍ୟ ସରକାରଙ୍କ 1 ବର୍ଷ ପୂର୍ତ୍ତି ଉପଲକ୍ଷେ ବିକଶିତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଂସଦ ଅଭିମନ୍ୟୁ ସେଠି ଓ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଉପରେ ଆଲୋଚନା କରିଥିଲେ। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଓଡ଼ିଶା ଭିଜନ 2036 ଓ 2047 ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉତ୍ତରାଖଣ୍ଡରେ ଆୟୋଜିତ ଜାତୀୟ କରାଟେ ପ୍ରତିଯୋଗିତାରେ ଓଡ଼ିଶାକୁ 8 ସ୍ୱର୍ଣ୍ଣ, 13 ରୌପ୍ୟ ଓ 15 କାଂସ୍ୟ ପଦକ ମିଳିଛି। ଗତକାଲି ଉଦ୍ଯାପନୀ ଦିବସରେ ଓଡ଼ିଶା ପ୍ରତିଯୋଗୀଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିଥିଲା। ରାଜ୍ୟର କେତେକ ସ୍ଥାନରେ ଆସନ୍ତା ସାତ ଦିନ ମଧ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ବର୍ଷା ଯୋଗୁଁ ଆଗାମୀ ତିନି ଦିନ ମଧ୍ୟରେ ତାପମାତ୍ରା 2-4 ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼, ମୟୂରଭଞ୍ଜ ଏବଂ ବାଲେଶ୍ୱରକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।